ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ 13 ଲୋକସଭା ଆସନ ମଧ୍ୟରୁ 7 ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। ନୌବାହିନୀ ମୁଖ୍ୟ ଆଡମିରାଲ ଆର୍ ହରିକୁମାର ଆସନ୍ତାକାଲି ଗୋଆରେ ରାଷ୍ଟ୍ରପତିଙ୍କ ପକ୍ଷରୁ ନୌବାହିନୀ ବୀରତ୍ୱ ପୁରସ୍କାର ଓ ଉଲ୍ଲେଖନୀୟ ସେବା ପୁରସ୍କାରଗୁଡ଼ିକୁ ପ୍ରଦାନ କରିବେ। ଏବଂ ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ ସାମରିକ ବାହିନୀର ଆକ୍ରମଣର ଜବାବରେ ହେଜବୁଲ୍ଲା ଇସ୍ରାଏଲ କମାଣ୍ଡ ପୋଜିସନଗୁଡ଼ିକ ଉପରେ ରକେଟ୍ ମାଡ଼ କରିଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକର ନେତାମାନେ ପାର୍ଟି ପ୍ରାର୍ଥୀମାନଙ୍କ ସମର୍ଥନରେ ପ୍ରଚାର କରୁଛନ୍ତି। ବିଭିନ୍ନ ଦଳର ବଡ଼ ବଡ଼ ନେତାମାନେ ଦେଶର ବିଭିନ୍ନ ଭାଗରେ ର୍ୟାଲି ଓ ରୋଡ୍ ଶୋ'ମାନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ହେବ। ଏହା ସହିତ ସିକ୍କିମ୍ର 32 ଯାକ ବିଧାନସଭା ଆସନ ଓ ଅରୁଣାଚଳ ପ୍ରଦେଶର 60 ଯାକ ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ହେବ। ବିଜେପି ସଭାପତି ଜେପି ନଡ୍ଡା ନାଗାଲ୍ୟାଣ୍ଡର ଏଗ୍ରି ଏକ୍ସପୋ ଚୁମୁକେଡିମାଠାରେ ଏକ ର୍ୟାଲି କରିଛନ୍ତି। ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ କେବଳ ଆକ୍ଟ ଇଷ୍ଟ ମଧ୍ୟରେ ସୀମିତ ନୁହେଁ। ଉତ୍ତର ପୂର୍ବାଞ୍ଚଳକୁ ଦକ୍ଷିଣ ଏସିଆ ଓ ପୂର୍ବ ଏସିଆ ଲାଗି ସମ୍ପର୍କର ଦ୍ୱାର ଭାବେ ସ୍ଥାପନ କରିବା ସରକାରଙ୍କର ଉଦ୍ଦେଶ୍ୟ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ଶାସନରେ ଉତ୍ତର ପୂର୍ବାଞ୍ଚଳ ବିଭାଜନକାରୀ ନୀତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ବିଜେପି ଏନ୍ଡିପିପି ଶାସନରେ ଉତ୍ତର ପୂର୍ବାଞ୍ଚଳ ବିକାଶ କରିଛି। ସେ କହିଛନ୍ତି 11 ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଛି। ଉତ୍ତର ପୂର୍ବାଞ୍ଚଳର 9500 ଆତ୍ମସମର୍ପଣ କରିଛନ୍ତି ଓ ବିଦ୍ରୋହାତ୍ମକ କାର୍ଯ୍ୟକଳାପ ଶତକଡ଼ା 71 ଭାଗ ହ୍ରାସ ପାଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା କନ୍ୟାକୁମାରୀଠାରେ ଏକ ରୋଡ୍ ଶୋ' କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ତାମିଲନାଡୁର ଜନସାଧାରଣଙ୍କ ପାଇଁ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି। ଡିଏମ୍କେ ସନାତନ ଧର୍ମ ଓ ରାମମନ୍ଦିରର ବିରୋଧୀ ବୋଲି ଦୋଷାରୋପ କରି ଏହା ସଂଖ୍ୟାବହୁଳ ସମାଜର ମନୋଭାବ ପ୍ରତି ଆଘାତ ପହଞ୍ଚାଉଥିବାର ସେ କହିଛନ୍ତି। ବିଜେପି ସମାଜର ସବୁ ବର୍ଗ ସହ ଜଡ଼ିତ ରହିଛି ଓ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛି। ଶ୍ରୀ ଶାହା କହିଛନ୍ତି ଡିଏମ୍କେ କଂଗ୍ରେସ ଦୁର୍ନୀତିଗ୍ରସ୍ତ ରହିଛନ୍ତି। ବିଜେପି ନେତା ନିର୍ମଳା ସୀତାରମଣ ତାଞ୍ଜାବୁରଠାରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ କହିଛନ୍ତି ବିଜେପି ସରକାର 10 ଭିତରେ ଅନେକ ଯୋଜନା ଲାଗୁ କରିଛନ୍ତି। ଡିଏମ୍କେ କଂଗ୍ରେସ ମେଣ୍ଟ କେବଳ ଫମ୍ପା ଦାବି କରୁଥିବାର ସେ ଦୋଷାରୋପ କରିଛନ୍ତି। ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ବିଶ୍ୱସ୍ତରୀୟ ମୌଳିକ ଢାଞ୍ଚା ସହ ଭାରତ ବର୍ତ୍ତମାନ ବିଶ୍ୱଗୁରୁ ଭାବେ ସ୍ୱୀକୃତି ଲାଭ କରୁଛି। ମୁରାଦାବାଦଠାରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଭାରତ ବିଶ୍ୱକୁ ବିକାଶ ଓ କଲ୍ୟାଣର ମଡେଲ ଯୋଗାଉଛି। ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ହରିଦ୍ୱାରଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ସ୍ୱାଧୀନତା ପରେ କେନ୍ଦ୍ରରେ ଓ ଅଧିକାଂଶ ରାଜ୍ୟରେ ଶାସନ କରୁଥିବା କଂଗ୍ରେସ ପାର୍ଟି ଏହାର ଦଳିତ ବିରୋଧୀ ଆଦିବାସୀ ବିରୋଧୀ ଓ ଭୁଲ ନୀତି ପାଇଁ କ୍ଷମତାରୁ ବାହାରି ଯାଇଛି। ଉତ୍ତରାଖଣ୍ଡର ରାମନଗରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି କହିଛନ୍ତି ବିଜେପି ଶାସନରେ ଗ୍ୟାସ୍ ସିଲିଣ୍ଡରଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ମହାରାଷ୍ଟ୍ରର ଭଣ୍ଡାରା ଗୋଣ୍ଡିଆ ଲୋକସଭା ଆସନରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ତେଲଙ୍ଗାନାରେ ଏମ୍ଆଇଏମ୍ ସଭାପତି ଆସାଦୁଦ୍ଦିନ ଓୱାଇସି ହାଇଦ୍ରାବାଦ ଲୋକସଭା ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ପ୍ରଚାର କରୁଛନ୍ତି। ବିଜେପି ରାଜ୍ୟଶାଖା ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ସିକନ୍ଦରାବାଦ ନିର୍ବାଚନ ମଣ୍ଡଳୀରେ ଜିପ୍ ଯାତ୍ରା କରିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ପାର୍ଟି କ୍ଷମତାରେ ଥିବାବେଳେ ଦୁର୍ନୀତିରେ ଲିପ୍ତ ଥିବାର ଦୋଷାରୋପ କରିଛନ୍ତି। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାର ଗିରମ୍ ସହରରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି କଂଗ୍ରେସ ସରକାର ଯେତେବେଳେ ଶାସନକୁ ଆସୁଛି ସେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ଦୁର୍ନୀତି ବୃଦ୍ଧି ପାଉଛି। ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାର୍ଟି ପ୍ରାର୍ଥୀ ମହେଶ କଶ୍ୟପଙ୍କ ସମର୍ଥନରେ ପ୍ରଚାର କରି ସେ କହିଛନ୍ତି ବିଜେପି ପାଇଁ ଆଦିବାସୀ ସମ୍ପ୍ରଦାୟ କେବଳ ଭୋଟ୍ ବ୍ୟାଙ୍କ୍ ନୁହେଁ, ଏହା ଗୌରବର ସ୍ରୋତ। ଆଦିବାସୀ ସମ୍ପ୍ରଦାୟ ପ୍ରତି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପର ସେ ଉଲ୍ଲେଖ କରିଛନ୍ତି। ଛୋଟ ଛୋଟ ଜଙ୍ଗଲଜାତ ପଦାର୍ଥଗୁଡ଼ିକ ପାଇଁ ଉତ୍ତମ ମୂଲ୍ୟ ମିଳିବା ସକାଶେ ସରକାର ଗ୍ରହଣ କରିଥିବା ନୀତିଗୁଡ଼ିକର ଉଲ୍ଲେଖ କରି ସେ କହିଛନ୍ତି ଆଦିବାସୀମାନଙ୍କର ଉତ୍ଥାନ ପାଇଁ ସରକାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ପାର୍ଟି ପ୍ରାର୍ଥୀ କୌୱାସୀ ଲକ୍ଷ୍ମଣଙ୍କ ସମର୍ଥନରେ ପ୍ରଚାର କରିଛନ୍ତି। ପାର୍ଟି କ୍ଷମତାକୁ ଆସିଲେ ବ୍ୟାପକ ସଂସ୍କାର ଅଣାଯିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି। ସେ ଗାନ୍ଧି ମହାଲକ୍ଷ୍ମୀ ଯୋଜନାର ଉଲ୍ଲେଖ କରିଛନ୍ତି। ମହାଲକ୍ଷ୍ମୀ ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଦିଆଯିବା ଲକ୍ଷ୍ୟ ରହିଛି। ବିଜେପି ଅର୍ଥନୈତିକ ତାରତମ୍ୟ ବଢ଼ାଉଥିବାର ସେ ଦୋଷାରୋପ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ପାଇଁ କଂଗ୍ରେସ ପାର୍ଟିର ସଂକଳ୍ପବଦ୍ଧତାର ଉଲ୍ଲେଖ କରି ସେ କହିଛନ୍ତି ଜଳ ଜଙ୍ଗଲ ଓ ଜମି ଭଳି ପ୍ରାକୃତିକ ସମ୍ପଦଗୁଡ଼ିକ ଉପରେ ସେମାନଙ୍କର ପ୍ରଥମ ଅଧିକାର ରହିଛି। ବିଜେପି ସରକାର ପୁଞ୍ଜିପତିମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବାର ଦୋଷାରୋପ କରି ସେ କହିଛନ୍ତି ସେମାନଙ୍କୁ ଜଙ୍ଗଲ ଓ ଜମିଜମା ସମ୍ପଦ ହସ୍ତାନ୍ତର କରାଯାଉଛି। ଚଳିତ ଲୋକସଭା ନିର୍ବାଚନ ନୀତିଗତ ସଂଗ୍ରାମ ବୋଲି ଅଭିହିତ କରି ସେ କହିଛନ୍ତି କଂଗ୍ରେସ ଗଣତନ୍ତ୍ର ଓ ଭାରତୀୟ ସମ୍ଭିଧାନର ସୁରକ୍ଷା କରୁଥିବା ବେଳେ ବିଜେପି ଏହାର କ୍ଷୟ ଦିଗରେ କାର୍ଯ୍ୟ କରୁଛି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ 13 ଲୋକସଭା ଆସନ ମଧ୍ୟରୁ 7 ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। ପାର୍ଟିର ଜଣେ ମୁଖପାତ୍ର କହିଛନ୍ତି କୋର୍ କମିଟିର ନିଷ୍ପଭି ଅନୁସାରେ 7 ପ୍ରାର୍ଥୀଙ୍କର ପ୍ରଥମ ତାଲିକା ପ୍ରକାଶ ପାଇଛି। ପ୍ରଫେସର ତଲଜିତ୍ ସିଂ ଚିମା ଗୁରୁଦାସପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପ୍ରେମ୍ ସିଂ ଚନ୍ଦୁମାସରା ଆନନ୍ଦପୁର ସାହିବ୍ରୁ, ଏନ୍କେ ଶର୍ମା ପଟିଆଲାରୁ, ଅନିଲ୍ ଯୋଶୀ ଅମୃତସରରୁ, ବିକ୍ରମ ସିଂ ଖଲ୍ସା ଫତେଗଡ଼ ସାହିବ୍ରୁ, ରାଜବିନ୍ଦର ସିଂ ଫରିଦକୋଟ୍ରୁ ଓ ଇକ୍ବାଲ ସିଂ ଝୁଣ୍ଡନ ସଂଗ୍ରୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଖପାତ୍ର କହିଛନ୍ତି ଅବଶିଷ୍ଟ 6 ଲୋକସଭା ଆସନ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କର ନାମ ଘୋଷଣା କରାଯିବ। ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟପ୍ରଦେଶର ପାନ୍ଧୁର୍ଣ୍ଣାଠାରେ ବିରୋଧୀ ମେଣ୍ଟର ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳଗୁଡ଼ିକର ମେଣ୍ଟରେ ଜଣେ ନେତା ନାହାନ୍ତି, ସେମାନଙ୍କର ଉଦ୍ଦେଶ୍ୟ ଏକ ନୁହେଁ, ନେତୃତ୍ୱ ସମାନ ନୁହେଁ ଓ ନୀତି ମଧ୍ୟ ସମାନ ନୁହେଁ। ସେମାନଙ୍କର ଉଦ୍ଦେଶ୍ୟ ସମାନ ନଥିବା ବେଳେ ଇସ୍ତାହାର ମଧ୍ୟ ପୃଥକ। ପାନ୍ଧୁର୍ଣ୍ଣାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଦେଶ କେବେ ବି ଏଭଳି ମେଣ୍ଟକୁ ଗ୍ରହଣ କରିବ ନାହିଁ କିମ୍ବା ସେମାନଙ୍କର ନୀତିକୁ ଆପଣେଇ ପାରିବ ନାହିଁ। କଂଗ୍ରେସ ଆଦିବାସୀମାନଙ୍କର ଶୋଷଣ କରୁଥିବାର ଦୋଷାରୋପ କରି ଆମ୍ ଆଦମୀ ପାର୍ଟି ରାଜନୀତିରେ ମଧ୍ୟ ସେ ସମାଲୋଚନା କରିଛନ୍ତି। ନୌବାହିନୀ ମୁଖ୍ୟ ଆଡମିରାଲ ଆର୍ ହରିକୁମାର ଆସନ୍ତାକାଲି ଗୋଆରେ ନୌବାହିନୀ ପଦାଧିକାର ପ୍ରଦାନ ଉତ୍ସବ 2024 ବୀରତ୍ୱ ପୁରସ୍କାର ଓ ଉଲ୍ଲେଖନୀୟ ସେବା ପୁରସ୍କାରଗୁଡ଼ିକୁ ରାଷ୍ଟ୍ରପତିଙ୍କ ପକ୍ଷରୁ ପ୍ରଦାନ କରିବେ। ଆଇଏନ୍ଏସ୍ ହଂସ ନୌଘାଟିରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ନୌବାହିନୀ ଅଫିସର ଓ କର୍ମଚାରୀମାନଙ୍କୁ ପୁରସ୍କାର କରାଯିବ। ପୁରସ୍କାରଗୁଡ଼ିକ ମଧ୍ୟରେ ବୀରତ୍ୱ ପାଇଁ ନାଓସେନା ପଦକ, କର୍ତ୍ତବ୍ୟନିଷ୍ଠତା ପାଇଁ ନାଓସେନା ପଦକ ଓ ବିଶିଷ୍ଟ ପଦକମାନ ରହିଛି। ଏହି ସମୟରେ ନୌବାହିନୀ ମୁଖ୍ୟ କ୍ୟାପ୍ଟେନ୍ ରବି ଧୀର ସ୍କାରକୀ ସ୍ୱର୍ଣ୍ଣପଦକ ଓ ଲେଫ୍ଟନାଣ୍ଟ ଭିକେ ଜୈନ ସ୍କାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରିବେ। ଉତ୍ସବରେ ବିଭିନ୍ନ ୟୁନିଟ୍କୁ ମଧ୍ୟ ପୁରସ୍କୃତ କରାଯିବ। ହେଜବୁଲା କହିଛି ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ ସାମରିକ ବାହିନୀର ଆକ୍ରମଣର ଜବାବରେ ଏହା ଇସ୍ରାଏଲ କମାଣ୍ଡ ପୋଜିସନ୍ଗୁଡ଼ିକ ଉପରେ ଅନେକ ରକେଟ୍ ମାଡ଼ କରିଛି। ଇରାନ ସମର୍ଥିତ ଲେବାନନର ଏହି ସଶସ୍ତ ଗୋଷ୍ଠୀ ଅନେକ କାତ୍ୟୁସା ରକେଟ୍ ଉତ୍ତର ଇସ୍ରାଏଲ ଓ ଅଧିକୃତ ଗୋଲାନ ହାଇଟ୍ର କମାଣ୍ଡ ପୋଜିସନ୍ଗୁଡ଼ିକ ଉପରେ ମାଡ଼ କରିଥିବାର ଗତ ବିଳୟିତ ରାତ୍ରିରେ ନିଶ୍ଚିତ କରିଛି। ଉତ୍ତର ଇସ୍ରାଏଲର ଅପର ଗାଲିଲିରେ ରକେଟ୍ଗୁଡ଼ିକୁ ମାଡ଼ କରାଯାଇଥିବାର କୁହାଯାଇଛି। ଇସ୍ରାଏଲ ସାମରିକ ବାହିନୀ କହିଛି ଲେବାନନ ଅଞ୍ଚଳରୁ ଆସୁଥିବା 40 ରକେଟ୍କୁ ଠାବ କରାଯାଇ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ରକେଟ୍କୁ ପ୍ରତିହତ କରାଯାଇଛି। ଅବଶିଷ୍ଟ ରକେଟ୍ଗୁଡ଼ିକ ଖୋଲା ସ୍ଥାନରେ ପଡ଼ିଛି ଓ କେହି ମୃତାହତ ହୋଇନଥିବାର ଜଣାପଡ଼ିଛି। ଇସ୍ରାଏଲ ସାମରିକ ବାହିନୀ କହିଛି ପୂର୍ବରୁ ଏହା ବିସ୍ଫୋରକ ପଦାର୍ଥ ଭରା ହେଜବୁଲାର 2 ଡ୍ରୋନ୍କୁ ପ୍ରତିହତ କରିଥିଲା। ସେଗୁଡ଼ିକ ଲେବାନନ ସୀମା ପାର କରି ଇସ୍ରାଏଲ ଅଞ୍ଚଳ ମଧ୍ୟକୁ ଆସିଥିଲା। ପାଲେଷ୍ଟିନୀୟ ଗୋଷ୍ଠୀ ହମାସର ଏକ ମିତ୍ର ଗୋଷ୍ଠୀ ହେଜବୁଲା ଓ ଇସ୍ରାଏଲ ସୈନ୍ୟମାନଙ୍କ ମଧ୍ୟରେ ପ୍ରତିଦିନ ଗୁଳି ବିନିମୟ ହେଉଛି। ଗାଜାରେ ଯୁଦ୍ଧବିରତି ଲାଗୁ ହେଲେ ହେଜବୁଲା ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ ବନ୍ଦ କରିବ ବୋଲି କହିଛି। ଯଦିଓ ଏହି ଆକ୍ରମଣଗୁଡ଼ିକ ମଧ୍ୟରୁ ଅଧିକାଂଶ ସୀମା ଅଞ୍ଚଳ ମଧ୍ୟରେ ସୀମିତ ରହିଛି, ତେବେ ବାରମ୍ଭାର ଏଭଳି ଆକ୍ରମଣ ବିବାଦକୁ ଘନୀଭୂତ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଛତିଶଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ 13 ଲୋକସଭା ଆସନ ମଧ୍ୟରୁ 7 ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। ନୌବାହିନୀ ମୁଖ୍ୟ ଆଡମିରାଲ ଆର୍ ହରିକୁମାର ଆସନ୍ତାକାଲି ଗୋଆରେ ରାଷ୍ଟ୍ରପତିଙ୍କ ପକ୍ଷରୁ ନୌବାହିନୀ ବୀରତ୍ୱ ପୁରସ୍କାର ଓ ଉଲ୍ଲେଖନୀୟ ସେବା ପୁରସ୍କାରଗୁଡ଼ିକୁ ପ୍ରଦାନ କରିବେ ଏବଂ ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲ୍ ସାମରିକ ବାହିନୀର ଆକ୍ରମଣର ଜବାବରେ ହେଜବୋଲା ଇସ୍ରାଏଲ୍ କମାଣ୍ଡ ପୋଜିସନ୍ଗୁଡ଼ିକ ଉପରେ ରକେଟ୍ ମାଡ଼ କରିଛି। ସମ୍ବାଦ ଶେଷ ହେଲା।